ଏହା ଆଡଭେଣ୍ଟିଷ୍ଟ ୱାର୍ଲ୍ଡ ରେଡିଓ ଭଏସ୍ ଅଫ୍ ହୋପ୍ ଜୀବନଧାରା। ଓଡ଼ିଆ ରେଡିଓ କାର୍ଯ୍ୟକ୍ରମ ଯାହା ଆମର ଆନ୍ତର୍ଜାତୀୟ ଆଘାତ କେନ୍ଦ୍ରରୁ ପ୍ରସାରଣ କରାଯାଉଛି ପ୍ରତିଦିନ ରାତି 9:30। ମୁଁ ସୁବ୍ରତ କୁମାର ପତି ପ୍ରେମର ସହ ଆପଣମାନଙ୍କୁ ଏହି କାର୍ଯ୍ୟକ୍ରମକୁ ସ୍ୱାଗତ କରୁଅଛି। ଚାଲନ୍ତୁ ଆଜିର 30 ମିନିଟ୍ର କାର୍ଯ୍ୟକ୍ରମ ବିଷୟରେ ଜାଣିନେବା। ପ୍ରଥମେ ରଖିଛୁ ଆଧ୍ୟାତ୍ମିକ ଭକ୍ତିମୟ ଗୀତ, ଭକ୍ତଙ୍କଠାରୁ ଜୀବନଦାୟକ ଈଶ୍ୱରଙ୍କ ବାକ୍ୟ। ପ୍ରିୟ ଶ୍ରୋତା, ତାହେଲେ ଚାଲନ୍ତୁ ଶୁଣିବା ଏକ ଆଧ୍ୟାତ୍ମିକ ଭକ୍ତିମୟ ଗୀତ।
কদি মশাল সরবে আগে চাল যিশু হি মুক্তির পথ বলো যিশু সত্য বলো সে কাই সদা প্রভুকর প্রশংসা করিবা কোণে অনুকোণে গ্রামরে নগরে কোণে অনুকোণে গ্রামরে নগরে প্রভু যীশুঙ্কর।
প্রিয় শ্রোতা, আমি আশা করুছু যে আমার কার্যক্রম আপনমানকু পছন্দ লাগুথিব। আপনকর মতামত জনাইবা পাই আমার এই ঠিকনারে যোগাযোগ করন্তু। আম ঠিকনা অ্যাডভেন্টিস্ট মিডিয়া সেন্টার, এসডিএ মিশন কম্পাউন্ড, সালিসবুরি পার্ক, পুণে 411037, মহারাষ্ট্র। বা খোলন্তু আমার ওয়েবসাইট যেকোনসি অ্যান্ড্রয়েড ফোন, স্মার্টফোন, ডেস্কটপ, ল্যাপটপ কিংবা ট্যাবলেট। আমার ওয়েবসাইট www.awr.org/ori।
ପଛକୁ ଫେରିବା ନାହିଁ ଭାଗ ତିନି। ନମସ୍କାର ପ୍ରିୟ ଶ୍ରୋତା, ସେହି ସର୍ବଶକ୍ତି ସର୍ବଜ୍ଞାନୀ ପ୍ରେମର ସାଗର ଦୟାମୟ ଅନ୍ତର୍ଜମୀ ଅନୁଗ୍ରହ ପରମପିତାଙ୍କ ମଧୁର ନାମରେ ମୁଁ ପାଷ୍ଟର ପୂର୍ଣ୍ଣଚନ୍ଦ୍ର ଆଉ ଥରେ ଆପଣମାନଙ୍କୁ ଏହି କାର୍ଯ୍ୟକ୍ରମରେ ସ୍ୱାଗତ କରୁଅଛି। ସେହି ସର୍ବଶକ୍ତି ପରମେଶ୍ୱର ଆପଣମାନଙ୍କୁ ଆଶୀର୍ବାଦ କରନ୍ତୁ। ଆପଣଙ୍କୁ ସମସ୍ତ ପ୍ରକାର ଦୁଃଖ କଷ୍ଟ ବାଧା କ୍ଲେଶ ଓ ରୋଗରୁ ଦୂରେଇ ରଖନ୍ତୁ। ଶତ୍ରୁ ଶୈତାନ ହସ୍ତରୁ ସେ ଆପଣଙ୍କୁ ସୁରକ୍ଷାରେ ରଖନ୍ତୁ। ତାହାଙ୍କ ପ୍ରେମ, ତାହାଙ୍କ ସ୍ନେହ, ତାହାଙ୍କ କୃପା, ତାହାଙ୍କ ଅନୁଗ୍ରହ ସଦାସର୍ବଦା ଆପଣଙ୍କଠାରେ ସହବର୍ତ୍ତୀ ରହୁ। ପ୍ରିୟ ବନ୍ଧୁ, ଭାଗ ଏକ ଭାଗ ଦୁଇ ଆମେ ଆଲୋଚନା କରିସାରିଛୁ। ତାହେଲେ ଆଜି ଦେଖିବା କି କୌଣସି ପାପ ପବିତ୍ର ଆତ୍ମାଙ୍କ ବିରୁଦ୍ଧରେ ପାପ ହୋଇପାରେ କି। ବନ୍ଧୁ, କୌଣସି ପାପ ପବିତ୍ର ଆତ୍ମାଙ୍କ ବିରୁଦ୍ଧରେ ପାପ ହୋଇପାରେ କି? ପବିତ୍ର ଶାସ୍ତ୍ର ବାଇବଲ ଏହିପରି କହେ, ହଁ, ଯଦି ଆମେ ସ୍ଥିର ଭାବରେ କୌଣସି ପାପ ସ୍ୱୀକାର କରିବାକୁ ଏକ ପରିତ୍ୟାଗ କରିବାକୁ ମନା କରୁ, ତେବେ ଆମେ ଶେଷରେ ପବିତ୍ର ଆତ୍ମାଙ୍କ ନୈବେଦ୍ୟକୁ ବଧିର ହୋଇଯିବା ଏବଂ ଏହିପରି କୌଣସି ପ୍ରତ୍ୟାବର୍ତ୍ତନ ବିନ୍ଦୁ ଅତିକ୍ରମ କରିବୁ। ବାଇବଲ କିଛି ଉଦାହରଣ ନିମ୍ନ ଦିଆଯାଇଛି। ଉଦାହରଣ ସ୍ୱରୂପ, ଯୁହୁଦାଙ୍କ କ୍ଷମାହୀନ ପାପ ଲୋଭ ଥିଲା। ଯହନ 16:12-6 ଆମେ ଦେଖୁ, କ୍ଷମାହୀନ ପାପ ଲୋଭ ଥିଲା। କାହିଁକି? ଈଶ୍ୱର ଏହାକୁ କ୍ଷମା କରି ପାରିନଥିଲେ କି? ନା, ଏହା କ୍ଷମା ଯୋଗ୍ୟ ନୁହେଁ, କାରଣ ଯିହୁଦା ପବିତ୍ର ଆତ୍ମାଙ୍କ କଥା ଶୁଣିବାକୁ ମନା କଲା କରିଦେଇଥିଲେ ଏବଂ ଲୋଭରେ ନିଜର ପାପ ସ୍ୱୀକାର କରିଥିଲେ। ଶେଷରେ ସେ ଆତ୍ମାଙ୍କ ସ୍ୱରରେ ବଧିର ହୋଇଗଲେ। ତାପରେ ଆମେ ଦେଖୁ ଲୁସିଫରଙ୍କ କ୍ଷମାହୀନ ପାପ ଗୁଡ଼ିକ। ସେଠି ଆମେ ଦେଖୁ ଗର୍ଭ ଏବଂ ଆତ୍ମା ଉଚ୍ଛାତା ଥିଲା। ପଢ଼ନ୍ତୁ ଯିଶାୟା ପୁସ୍ତକ ତାର 14:12-14। ଈଶ୍ୱର ଏହି ପାପ ଗୁଡ଼ିକୁ କ୍ଷମା କରିପାରନ୍ତି। ଲୁସିଫର ସେ ଆଉ ଆତ୍ମାଙ୍କ ସ୍ୱର ଶୁଣିବା ପର୍ଯ୍ୟନ୍ତ ଶୁଣିବାକୁ ମନା କରିଦେଇଥିଲେ କି ଈଶ୍ୱର ହେଉଛନ୍ତି ପରମେଶ୍ୱର, ସେ ସୃଷ୍ଟିକର୍ତ୍ତା, ସେ ଉଦ୍ଧାରକର୍ତ୍ତା, ମୋ ପିତା ବୋଲି ଯେଉଁ ସ୍ୱୀକାର କରିବାର ଥିଲା ତାହା ସେ ସ୍ୱୀକାର କଲେ ନାହିଁ। ତାପରେ ଦେଖୁ ଫାରୁସିମାନଙ୍କ କ୍ଷମାହୀନ ପାପ। ଫାରୁସିମାନେ ଏତେ ଗର୍ଭୀ ଥିଲେ ଆଉ ସେମାନଙ୍କ ପାପ ହୀନ ପାପ ଥିଲା। ଯେ ସେମାନେ ଯୀଶୁଙ୍କୁ ଖ୍ରୀଷ୍ଟ ଭାବରେ ଗ୍ରହଣ କରିବାକୁ ମନା କଲେ। ଦେଖନ୍ତୁ ମାର୍କ ତାର 3:22-30। ସେମାନେ ବାରମ୍ବାର ହୃଦୟ ସହିତ ବିଶ୍ୱାସ କଲେ ଯେ ଯୀଶୁ ହେଉଛନ୍ତି ଖ୍ରୀଷ୍ଟ। ହଁ ବନ୍ଧୁ, ଜୀବନ୍ତ ଈଶ୍ୱର ପୁତ୍ର। କିନ୍ତୁ ସେମାନେ ସେମାନଙ୍କର ହୃଦୟକୁ କଠିନ କଲେ ଏବଂ ଜିଦ୍ରେ ଭାବିଥିଲେ ଆଉ ଜିଦ୍ରେ ଥିଲେ ଆଉ ଭାବରେ ତାଙ୍କୁ ତ୍ରାଣକର୍ତ୍ତା ଏବଂ ପ୍ରଭୁ ଭାବରେ ଗ୍ରହଣ କରିବାକୁ ମନା କଲେ। ଶେଷରେ ସେମାନେ ଆତ୍ମାଙ୍କ ସ୍ଥଳରେ ବଧିର ହେଲେ। ତାପରେ ଦିନେ ଯୀଶୁଙ୍କ ଦ୍ୱାରା ଏକ ଚମତ୍କାର ପରେ ଫାରୁସିମାନେ ଲୋକମାନଙ୍କୁ କହିଥିଲେ, କ'ଣ କହିଥିଲେ, ଯେ ଯୀଶୁ ସୈତାନରୁ ତାଙ୍କ ଶକ୍ତି ଗ୍ରହଣ କରିଛନ୍ତି। ଏହିପରି ସେମାନେ କହିଥିଲେ। ଖ୍ରୀଷ୍ଟ ସଙ୍ଗେ ସଙ୍ଗେ ସେମାନଙ୍କୁ କହିଥିଲେ ଯେ ତାଙ୍କର ଚମତ୍କାର କାର୍ଯ୍ୟ ଶକ୍ତି ସୈତାନକୁ ଦର୍ଶାଇବା ଦ୍ୱାରା ସେମାନେ କୌଣସି ପ୍ରତ୍ୟାବର୍ତ୍ତନ ସ୍ଥାନ ଦେଇନାହାନ୍ତି ଏବଂ ପବିତ୍ର ଆତ୍ମାଙ୍କ ନିନ୍ଦା କରିଛନ୍ତି। ଈଶ୍ୱର ସେମାନଙ୍କୁ କ୍ଷମା କରିଥାନ୍ତେ ଏବଂ ଆନନ୍ଦରେ ପାଇଥାନ୍ତେ, କିନ୍ତୁ ସେମାନେ ପବିତ୍ର ଆତ୍ମାଙ୍କ ପଥର ବଧିର ନ ହେବା ପର୍ଯ୍ୟନ୍ତ ସେମାନେ ଆଉ ମନା କଲେ। ବନ୍ଧୁ, ମୁଁ ଫଳାଫଳ ବାଛିପାରିବି ନାହିଁ। ଯେତେବେଳେ ଆତ୍ମା ତାଙ୍କ ଆବେଦନ କରନ୍ତି, ଆମେ ପ୍ରତିକ୍ରିୟା କିମ୍ବା ପ୍ରତ୍ୟାଖ୍ୟାନ କରିବାକୁ ବାଛିପାରିବା, କିନ୍ତୁ ଆମେ ଏହାର ପରିଣାମ ବାଛିପାରିବୁ ନାହିଁ। ସେଗୁଡ଼ିକର ସ୍ଥିର ହୋଇଛି। ଯଦି ଆମେ କ୍ରମାଗତ ଭାବରେ ପ୍ରତିକ୍ରିୟା କରିବା, ଆମେ ଯୀଶୁଙ୍କ ପରି ହେବା, ପବିତ୍ର ଆତ୍ମା ଆମକୁ ଈଶ୍ୱରଙ୍କ ସନ୍ତାନ ଭାବରେ କପାଳରେ ମୁଦ୍ରିଙ୍କ କିମ୍ବା ଚିହ୍ନ କରିବେ, ଯାହା ଆମେ ପ୍ରକାଶିତ ବାକ୍ୟ ତାର 7:2-3 ପଢ଼ୁଅଛୁ। ଏହିପରି ଏବଂ ଏହିପରି ଆମକୁ ଈଶ୍ୱରଙ୍କ ସ୍ୱର୍ଗରାଜ୍ୟରେ ଏକ ସ୍ଥାନ ନିଶ୍ଚିତ କରିବେ ବୋଲି ଜଣା ପଡ଼ୁଛି। ବନ୍ଧୁ, ଯଦି ଆମେ କ୍ରମାଗତ ଭାବେ ପ୍ରତିକ୍ରିୟା କରିବାକୁ ମନା କରୁ, ତେବେ ଆମେ ପବିତ୍ର ଆତ୍ମାକୁ ଦୁଃଖିତ କରୁଛୁ ଏବଂ ସେ ଆମକୁ ସବୁଦିନ ପାଇଁ ଛାଡ଼ିଦେବେ। ମନେ ରଖନ୍ତୁ, ଯେବେ ଆମେ ପବିତ୍ର ଆତ୍ମାକୁ ଦୁଃଖିତ କରୁଅଛୁ ବନ୍ଧୁ, ସେ ଆମକୁ ସବୁଦିନ ପାଇଁ ଛାଡ଼ିଦେବେ। ରାଜା ଦାଉଦ ସେ ବ୍ୟଭିଚାର ହତ୍ୟାର ଭୟଙ୍କର ଦୁଗୁଣ ପାପ କରିବା ପରେ ସେ କେଉଁ କଷ୍ଟଦାୟକ ପ୍ରାର୍ଥନା କଲେ। ଯଦି ଆପଣମାନେ ଯଦି ଗୀତ ସଂହିତା 51:11 ପଢ଼ିବେ, ମୋ ପବିତ୍ର ଆତ୍ମାକୁ ମୋ ଠାରୁ ନିଅ ନାହିଁ ବୋଲି ସେ ଏହିପରି ପ୍ରାର୍ଥନା କରିଥିଲେ। ସେ ଈଶ୍ୱରଙ୍କ ନିକଟରେ ନିବେଦନ କଲେ ଯେ ତାଙ୍କର ପବିତ୍ର ଆତ୍ମା ନ ଆସନ୍ତୁ, କାହିଁକି, କାରଣ ପବିତ୍ର ଆତ୍ମା ତାଙ୍କୁ ଛାଡ଼ିଛନ୍ତି କି ନାହିଁ ଦାଉଦ ଜାଣିଥିଲେ। ସେ ସେହି କ୍ଷଣରୁ ବିନଷ୍ଟ ହୋଇଥିଲେ। ସେ ଜାଣିଥିଲେ ଯେ କେବଳ ପବିତ୍ର ଆତ୍ମା ତାଙ୍କୁ ଅନୁତାପ ଏବଂ ପୁନରୁଦ୍ଧାରକୁ ନେଇପାରିବେ ଏବଂ ସେ ତାଙ୍କ ସ୍ୱର ବଧିର ହେବାର ଭାବନାରେ ଥିଲା ଥରି ଉଠିଲେ। ବନ୍ଧୁ, ବାଇବଲ ଆମକୁ ଅନ୍ୟ ଏକ ସ୍ଥାନରେ କିଛି ଯେ ଈଶ୍ୱର ଶେଷରେ ଇଫ୍ରିୟମକୁ ଏକାକୀ ଛାଡ଼ିଦେଲେ, କାରଣ ସେ ତାଙ୍କ ପ୍ରତି ମାମାଙ୍କ ସହିତ ଯୋଡ଼ି ହୋଇଥିଲେ। ବନ୍ଧୁ, ବାଇବଲ ଆମମାନଙ୍କୁ ସ୍ପଷ୍ଟ ରୂପେ କହୁଛି କି ପରି ଆମେ ଏହିଥିରୁ ଦୂରରେ ଥିବାର ଅଛି, ଏମାନଙ୍କଠାରୁ ଦୂର ଥିବାର ଅଛି। ପବିତ୍ର ଆତ୍ମା, ଯଦି ଆମେ ପବିତ୍ର ଆତ୍ମାକୁ ଦୁଃଖିତ କରାଉଛୁ, ସେତେବେଳେ ପରମେଶ୍ୱର ଆମ ପାପ କ୍ଷମା କରିବେ ନାହିଁ। ସେ ଆଧ୍ୟାତ୍ମିକ ଭାବରେ ହୋସେଇ ବିଷୟରେ ଯଦି କହୁଛି, ହୋସେଇ 4:17, ଏବଂ ଆତ୍ମାଙ୍କ କଥା ଶୁଣିଲେ ନାହିଁ ବୋଲି ସେ ଆଧ୍ୟାତ୍ମିକ ଭାବରେ ବଧିର ହୋଇଯାଇଥିଲେ। ଜଣେ ବ୍ୟକ୍ତିଙ୍କ ସହ ଘଟିପାରେ ସବୁଠାରୁ ଦୁଃଖିତ ବିଷୟ ହେଉଛି ଈଶ୍ୱରଙ୍କୁ ତାଙ୍କୁ ଛାଡ଼ି ଏକାକି ଛାଡ଼ିବାକୁ ପଡ଼ିବ। ଏହା ତୁମ ସହିତ ହେବାକୁ ଦିଅନ୍ତୁ ନାହିଁ ବନ୍ଧୁ, କେବେ ହେଲେ ଏହା ତୁମ ସହିତ ହେବାକୁ ଦିଅନ୍ତୁ ନାହିଁ ବନ୍ଧୁ, ଯେହେତୁ ପବିତ୍ର ଆତ୍ମା ସଦା ସର୍ବଦା ଆମମାନଙ୍କ ସହ ବାସ କରୁଛନ୍ତି, ଆଉ ସେ ପବିତ୍ର ଆତ୍ମା କେବେ ହେଲେ ଆମକୁ ଛାଡ଼ିବା ପାଇଁ ଏହିପରି ପରିସ୍ଥିତି ଆଣନାହିଁ, ଯେହେତୁ ପବିତ୍ର ଆତ୍ମା ଆମମାନଙ୍କୁ ସେହି ସତ୍ୟପଥରେ ଗଡ଼ାଇ ନେବ। ପ୍ରେରିତ ପାଉଳ ଥେସାଲୋନିକ ମଣ୍ଡଳୀକୁ କେଉଁ ଗମ୍ଭୀର ଆଦେଶ ଦେଇଛନ୍ତି ଯଦି ଆମେ ପଢ଼ିବା ପ୍ରଥମ ଥେସାଲୋନିକୀୟ 5:19, ସେ କହନ୍ତି କି ଆତ୍ମାକୁ ଲିଭାନ୍ତୁ ନାହିଁ। ସେ କହନ୍ତି କ'ଣ? ଆତ୍ମାକୁ ଲିଭାନ୍ତୁ ନାହିଁ। ବନ୍ଧୁ, ପବିତ୍ର ଆତ୍ମାଙ୍କ ନିବେଦନ ଅଗ୍ନି ପରି, ଯାହା ମନୁଷ୍ୟର ମନ ଏବଂ ହୃଦୟରେ ଜଳିଯାଏ। ପାପ ପବିତ୍ର ଆତ୍ମା ଉପରେ ସମାନ ପ୍ରଭାବ ପକାଇଥାଏ ଯେପରି ଜଳ ଅଗ୍ନି ଉପରେ ପଡ଼ିଥାଏ। ଯେହେତୁ ଆମେ ପବିତ୍ର ଆତ୍ମାକୁ ଅଣଦେଖା କରି ପାପରେ ଚାଲୁ, ଆମେ ପବିତ୍ର ଆତ୍ମାଙ୍କ ଅଗ୍ନିରେ ପାଣି ଝାଳୁ। ସେହିଭଳି ଥେସାଲୋନିକମାନଙ୍କ ପାଇଁ ପାଉଲଙ୍କ ଭାରି ଶବ୍ଦ ଆଜି ମଧ୍ୟ ଆମ ପାଇଁ ପ୍ରଯୁଜ୍ୟ, ଆମ ପାଇଁ ଲାଗୁ। ସେ ବାରମ୍ବାର ଆତ୍ମାଙ୍କ ସ୍ୱରକୁ ଧ୍ୟାନ ଦେବାକୁ ମନା କରି ପବିତ୍ର ଆତ୍ମାଙ୍କ ଅଗ୍ନି ଲିଭାନ୍ତୁ ନାହିଁ ବୋଲି ସେ କହନ୍ତି। ଯଦି ନିଆଁ ଲିଭିଯାଏ, ଆମେ କୌଣସି ପ୍ରତ୍ୟାବର୍ତ୍ତନ ବିନ୍ଦୁ ଅତିକ୍ରମ କରୁଛୁ, ଯେକୌଣସି ପାପ ଅଗ୍ନି ଲିଭାଇ ପାରିବ, ଯେକୌଣସି ଅଜ୍ଞାତ ବା ଅଜ୍ଞାତ ପାପ ଶେଷରେ ପବିତ୍ର ଆତ୍ମାଙ୍କ ନିଆଁକୁ ଲିଭାଇ ଦେଇପାରେ। ବନ୍ଧୁ, ଏହା ଈଶ୍ୱରଙ୍କ ସପ୍ତମ ଦିନର ବିଶ୍ରାମ ପାଳନ କରିବାକୁ ମନା କରିପାରେ, ଏହା ମଦ୍ୟପାନର ବ୍ୟବହାର ହୋଇପାରେ। ଯିଏ ତୁମକୁ ବିଶ୍ୱାସଘାତତା କରିଛି କିମ୍ବା ଅନ୍ୟକୁ ଆଘାତ ଦେଇଛି ତାହା କ୍ଷମା କରିବାରେ ବିଫଳତା ହୋଇପାରେ, ଏହା ଅନୈତିକତା ହୋଇପାରେ, ଏହା ଈଶ୍ୱରଙ୍କ ଦଶମାଂଶ ରଖିପାରେ। ଯେ କୌଣସି କ୍ଷେତ୍ରରେ ପବିତ୍ର ଆତ୍ମାଙ୍କ ସ୍ୱର ମାନିବାକୁ ମନା କରିବା ପବିତ୍ର ଆତ୍ମାଙ୍କ ନିଆଁରେ ପାଣି ଢାଳିଥାଏ। ନିଆଁ ଲିଭାନ୍ତୁ ନାହିଁ, କୌଣସି ବଡ଼ ଦୁଃଖଦ ଘଟଣା ହୋଇପାରେ ନାହିଁ। ବନ୍ଧୁ, ପାଉଲ ଥେସାଲୋନିକୀୟ ବିଶ୍ୱାସୀଙ୍କୁ ଆଉ କ'ଣ ଆଶ୍ଚର୍ଯ୍ୟଜନକ ବକ୍ତବ୍ୟ ଦେଇଛନ୍ତି? ସେ କହନ୍ତି ଏହିପରି, ଯେଉଁମାନେ ବିନଷ୍ଟ ହୁଅନ୍ତି ସେମାନଙ୍କ ମଧ୍ୟରେ ସମସ୍ତ ଅନ୍ୟାୟ ପ୍ରତାରଣା ସହିତ, କାରଣ ସେମାନେ ସତ୍ୟର ପ୍ରେମ ପାଇଲେ ନାହିଁ, ଯେପରି ସେମାନେ ଉଦ୍ଧାର ପାଇପାରିବେ, ଏବଂ ଏହି କାରଣରୁ ଈଶ୍ୱର ସେମାନଙ୍କୁ ଦତ୍ତ ଭ୍ରାନ୍ତି ପଠାଇବେ, ଯେପରି ସେମାନେ ମିଥ୍ୟାକୁ ବିଶ୍ୱାସ କରିବେ, ଯେପରି ସମସ୍ତେ ସତ୍ୟକୁ ବିଶ୍ୱାସ କରିନଥିଲେ କିନ୍ତୁ ଅଧର୍ମରେ ଆନନ୍ଦିତ ହେବେ। ଏହିପରି ଦ୍ୱିତୀୟ 2:10-12 ଆମେ ପାଉଛୁ। ବନ୍ଧୁ, କି ଶକ୍ତିଶାଳୀ ଚକିତ ଶବ୍ଦ! ଈଶ୍ୱର କହିଛନ୍ତି ଯେ ଯେଉଁମାନେ ପବିତ୍ର ଆତ୍ମାଙ୍କ ଦ୍ୱାରା ଆଣିଥିବା ସତ୍ୟ ଏବଂ ବିଶ୍ୱାସ ଗ୍ରହଣ କରିବାକୁ ମନା କରନ୍ତି, ଆତ୍ମା ସେମାନଙ୍କ ଠାରୁ ବିଦାୟ ନେବା ପରେ ତ୍ରୁଟି ସତ୍ୟ ବୋଲି ବିଶ୍ୱାସ କରିବାକୁ ଏକ ଦୃଢ଼ ଭ୍ରାନ୍ତି ଗ୍ରହଣ କରିବେ। ଏକ ଗଭୀର ଚିନ୍ତା ବନ୍ଧୁ। ଯେଉଁମାନେ ଏହି ଦୃଢ଼ ଭ୍ରାନ୍ତି ପଠାଇଛନ୍ତି ସେମାନେ କେଉଁ ଅଭିଜ୍ଞାତ ସମ୍ମୁଖୀନ ହେବେ? ବନ୍ଧୁ, ଯଦି ମାଥ୍ୟ 7:22-23 ପଢ଼ିବା, ଆମେ ପାଉଛୁ ଏହିପରି ଯେ, ସେଦିନ ଅନେକ ଲୋକ ମୋତେ କହିବେ, ପ୍ରଭୁ 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 ପ୍ରଭୁ, ଆମେମାନେ ଆପଣା ନାମରେ ଭବିଷ୍ୟତବାଣୀ କରି ନାହୁଁ କି, ଆପଣଙ୍କ ନାମରେ ଭୂତମାନଙ୍କୁ ଛାଡ଼ି ନାହିଁ କି, ଏବଂ ଆପଣଙ୍କ ନାମରେ ଅନେକ ଆଶ୍ଚର୍ଯ୍ୟ କାର୍ଯ୍ୟ କରିନାହିଁ କି? ସେତେବେଳେ ପରମେଶ୍ୱର ସେମାନଙ୍କୁ ଏହିପରି ଘୋଷଣା କରିବେ ଯେ ମୁଁ ତୁମକୁ କେବେ ବି ଜାଣିନାହିଁ ବା ଜାଣିନଥିଲି, ହେ ଅନ୍ୟାୟ କରୁଥିବା ଲୋକ ମୋ ଠାରୁ ଦୂର ହୁଅ। ବନ୍ଧୁ, ଯେଉଁମାନେ ପ୍ରଭୁ ପ୍ରଭୁ କାନ୍ଦୁଛନ୍ତି ସେମାନେ ଆଶ୍ଚର୍ଯ୍ୟ ହୋଇଯିବେ ଯେ ସେମାନେ ବନ୍ଦ ହୋଇ ସେମାନେ ସ୍ୱର୍ଗରାଜ ଯାଇପାରିବେ ନାହିଁ। ସେମାନେ ସକାରାତ୍ମକ ହେବେ ଯେ ସେମାନେ ଉଦ୍ଧାର ହୋଇଥିଲେ। ଯୀଶୁ ନିଶ୍ଚିତ ଭାବରେ ସେମାନଙ୍କୁ ସେମାନଙ୍କ ଜୀବନର ସେହି ଗୁରୁତ୍ୱପୂର୍ଣ୍ଣ ସମୟ ବିଷୟରେ ମନେ ପକାଇବେ ଯେତେବେଳେ ପବିତ୍ର ଆତ୍ମା ନୂତନ ସତ୍ୟ ଏବଂ ବିଶ୍ୱାସ ଆଣିଥିଲେ। ଏହା ସତ୍ୟ ବୋଲି ସଠିକ ସ୍ପଷ୍ଟ ହୋଇଥିଲା। ସେମାନେ କୌଣସି ନିଷ୍ପତ୍ତି ପାଇଁ ଲଢ଼ିବା ବେଳେ ରାତିର ସେମାନଙ୍କୁ ଜାଗ୍ରତ ରଖିଥିଲା। ସେମାନଙ୍କ ହୃଦୟ କିପରି ଜଳିଗଲା ଶେଷରେ ସେମାନେ କହିଲେ ନା। ସେମାନେ ପବିତ୍ର ଆତ୍ମାଙ୍କ କଥା ଶୁଣିବାକୁ ମନା କଲେ। ତାପରେ ଏକ ଦୃଢ଼ ଭ୍ରାନ୍ତି ଆସିଗଲା ଯାହା ସେମାନଙ୍କୁ ହଜିଯିବା ପରେ ସଞ୍ଚୟ ଅନୁଭବ କଲା। କୌଣସି ବଡ଼ ଦୁଃଖଦ ଘଟଣା ଅଛି କି ବନ୍ଧୁ? ଆଠୁ ନା ନା କେବେ ବି ନାହିଁ। ଆମକୁ ପ୍ରକୃତରେ ହଜିଯିବା ପରେ ଆମେ ଉଦ୍ଧାର ପାଇଥିବା ବିଶ୍ୱାସକୁ ଏଡ଼ାଇବାର ସାହାଯ୍ୟ କରିବାକୁ ଯୀଶୁ କେଉଁ ବିଶେଷ ଚେତାବନୀ ବାକ୍ୟ ଦିଅନ୍ତି ବନ୍ଦି? ମାଥ୍ୟୁ ତାର 7:21 ଦେଖନ୍ତି, ଯେଉଁମାନେ ମୋତେ ପ୍ରଭୁ ପ୍ରଭୁ କହନ୍ତି ସମସ୍ତେ ସ୍ୱର୍ଗରାଜ୍ୟରେ ପ୍ରବେଶ କରିବେ ନାହିଁ, କିନ୍ତୁ ଯିଏ ସ୍ୱର୍ଗରେ ମୋର ପିତାଙ୍କ ଇଚ୍ଛା ପୂରଣ କରନ୍ତି ସେମାନେ ହିଁ ସ୍ୱର୍ଗରାଜ୍ୟ ପ୍ରବେଶ କରିବେ। ବନ୍ଧୁ, ଯୀଶୁ ଦୃଢ଼ ଭାବରେ ଚେତାବନୀ ଦେଇଛନ୍ତି ଯେ ଯେଉଁମାନଙ୍କ ଚିନ୍ତିତ ଭାବନା ଆଉ ଅଛି ସେମାନେ ତାଙ୍କ ରାଜ୍ୟରେ ପ୍ରବେଶ କରିବେ ନାହିଁ, ବରଂ ଯେଉଁମାନେ କେବଳ ତାଙ୍କ ଇଚ୍ଛା ପୂର୍ଣ୍ଣ କରନ୍ତି। ଆମେ ସମସ୍ତେ ପରିତ୍ରାଣର ନିଶ୍ଚିତତା ଚାହୁଁ ଏବଂ ଈଶ୍ୱର ଆମକୁ ଉଦ୍ଧାର କରିବାକୁ ଚାହୁଁଛନ୍ତି ଅବଶ୍ୟ। ଆଜି ଏକ ମିଥ୍ୟା ନିଶ୍ଚିତତା ଅଛି ଯାହା ଖ୍ରୀଷ୍ଟୀୟ ଧର୍ମାବଲମ୍ବୀଙ୍କୁ ପରିଷ୍କାର କରେ, ଯାହା ଲୋକମାନଙ୍କୁ ପରିତ୍ରାଣର ପ୍ରତିଶ୍ରୁତି ଦେଇଥାଏ ଯେତେବେଳେ ସେମାନେ ପାପରେ ବଞ୍ଚିବା ଜାରି ରଖନ୍ତି ଏବଂ ସେମାନଙ୍କ ଜୀବନ କୌଣସି ପରିବର୍ତ୍ତନ ପ୍ରକାଶ କରନ୍ତି ନାହିଁ। ବନ୍ଧୁ, ଯୀଶୁ ସେହି ବାୟୁକୁ ସଫା କରନ୍ତି। ଯୀଶୁ କହିଥିଲେ ଯେ ଯେଉଁମାନେ ତାଙ୍କ ପିତାଙ୍କ ଇଚ୍ଛା ଆଜ୍ଞା ପାଳନ କରନ୍ତି ସେମାନଙ୍କ ପାଇଁ ପ୍ରକୃତ ନିଶ୍ଚିତତା ସ୍ୱର୍ଗରାଜ୍ୟ ଅଛି। ଯେତେବେଳେ ଆମେ ଯୀଶୁଙ୍କୁ ଆମ ଜୀବନର ପ୍ରଭୁ ଏବଂ ଶାସକ ଭାବରେ ଗ୍ରହଣ କରୁ, ଆମର ଜୀବନ ଶୈଳୀ ବଦଳିଯିବ, ଆମେ ଏକ ସମ୍ପୂର୍ଣ୍ଣ ନୂତନ ଜୀବନ ହୋଇଯିବା। ଆମେ ଆନନ୍ଦର ତାଙ୍କ ଆଦେଶ ଆଜ୍ଞା ପାଳନ କରିବୁ, ତାଙ୍କ ଇଚ୍ଛା ପାଳନ କରିବୁ ଏବଂ ଆନନ୍ଦରେ ସେ ଯେଉଁଠାରେ ସେ ଆଗେଇ ଯିବେ ସେଇକୁ ଆମେ ଆଗକୁ ଯିବା। ତାଙ୍କର ଚମତ୍କାର ପୁନରୁତ୍ଥାନ ଶକ୍ତି ଆମେ ଲାଭ ପାଇବା। ଆମକୁ ତାଙ୍କ ପ୍ରତିମୂର୍ତ୍ତିରେ ପରିଣତ କରିବେ। ତାଙ୍କର ଗୌରବମୟ ଶାନ୍ତି ଆମ ଜୀବନକୁ ବଢ଼ାଇ ଦିଏ। ଯୀଶୁ ତାଙ୍କ ଆତ୍ମା ମାଧ୍ୟମରେ ଆମ ଭିତରେ ବାସ କରନ୍ତି। ବନ୍ଧୁ, ଆମ ସବୁକିଛି କରିପାରିବା ଏବଂ କିଛି ଅସମ୍ଭବ ହେବ ନାହିଁ। ତାହେଲେ ଚମତ୍କାର ସତ୍ୟଞ୍ଜିତତା ବନାମ ନକଲି ନିଶ୍ଚତା। ଯେତେବେଳେ ଆମେ ତ୍ରାଣକର୍ତ୍ତା ଆଗେଇ ନେଉଛନ୍ତି ସେ ପ୍ରତିଜ୍ଞା କରନ୍ତି ଯେ ଆମକୁ କେହି ତାଙ୍କ ହାତରୁ ଛଡ଼ାଇ ନେଇପାରିବେ ନାହିଁ ଏବଂ ଆମକୁ ଜୀବନର ମୁକୁଟ ଅପେକ୍ଷା କରିଛି ବୋଲି ସେ କହନ୍ତି 2:10। ଯୀଶୁ ନିଜ ଅନୁଗାମୀମାନଙ୍କୁ କି ଆଶ୍ଚର୍ଯ୍ୟଜନକ ଗୌରବମୟ ପ୍ରକୃତ ସୁରକ୍ଷା ଦିଅନ୍ତି। ଅନ୍ୟ କୌଣସି ସ୍ୱାର୍ଥରେ ଦିଆଯାଇଥିବା ନିଚତା ନକଳି ଅଟେ। ବନ୍ଧୁ, ଏହା ଲୋକମାନଙ୍କୁ ସ୍ୱର୍ଗର ବିଚାର ଦଣ୍ଡକୁ ନେଇଯିବ। ସେମାନେ ଅନୁଭବ କରିବେ ଯେ ସେମାନେ ପ୍ରକୃତରେ ହଜିଯାଇଛନ୍ତି। ବନ୍ଧୁ, ଆଜି ସେହି ସମୟ ଆସିଅଛି ସେହି ସମୟ ଆସିଅଛି। କ'ଣ ଆପଣ ବଞ୍ଚିଛନ୍ତି କି ଆପଣ ସେ ସ୍ୱର୍ଗରାଜ୍ୟକୁ ଯିବା ପାଇଁ ଇଚ୍ଛା କରୁଛନ୍ତି କି? ଯେହେତୁ ପରମେଶ୍ୱର ଆଜି ଆମ ଦ୍ୱାର ମୁହଁରେ ଛିଡ଼ା ହୋଇଛନ୍ତି, ଆମ ହୃଦୟ ଦ୍ୱାର ମୁହଁରେ ଛିଡ଼ା ହୋଇଛନ୍ତି, ଆଉ ଆଘାତ କରୁଛନ୍ତି। ଆଉ ଯେ କେହି ସେହି ଆଘାତ ଶୁଣିବ, ଦ୍ୱାର ଖୋଲିବ, ଯୀଶୁ ଖ୍ରୀଷ୍ଟ ସେହି ହୃଦୟ ଭିତରେ ପ୍ରବେଶ କରିବ ଆଉ ବାସ କରିବ। ଯିଏ ତୁମଠାରେ ଭଲ କାମ ଆରମ୍ଭ କରିଛି, ସେ ଯୀଶୁ ଖ୍ରୀଷ୍ଟଙ୍କ ଦିନ ପର୍ଯ୍ୟନ୍ତ ତାହା ସମ୍ପୂର୍ଣ୍ଣ କରିବ ବୋଲି ଆମେ ଦେଖୁଅଛୁ। ବନ୍ଧୁ, ପବିତ୍ର ଶାସ୍ତ୍ର ବାଇବଲ ଏହିପରି କହେ, ପ୍ରକାଶିତ ବାକ୍ୟ 2:20-3:20, ଦେଖ ମୁଁ କବାଟ ପାଖରେ ଠିଆ ହୋଇଅଛି, ଠକ୍ ଠକ୍ କରେ। ଯଦି କେହି ମୋର ସ୍ୱର ଶୁଣନ୍ତି ଏବଂ କବାଟ ଖୋଲନ୍ତି, ତେବେ ମୁଁ ତାଙ୍କୁ ନିକଟକୁ ଆସି ତାଙ୍କ ସହିତ ଭୋଜନ କରିବି ଏବଂ ସେ ମୋ ସହିତ। କ'ଣ ଆପଣମାନେ ଏହି ସୁଯୋଗ ପାଇବା ପାଇଁ ଇଚ୍ଛା କରୁଛନ୍ତି କି? ତାହେଲେ ବର୍ତ୍ତମାନ ହିଁ ସେହି ସମୟ। ଚାଲନ୍ତୁ ସେହି ଯୀଶୁ ଖ୍ରୀଷ୍ଟଙ୍କ ଠାରେ ଆମେ ବିଶ୍ୱାସ କରିବା, ଆଉ ସେହି ଯୀଶୁ ଖ୍ରୀଷ୍ଟଙ୍କ ବାକ୍ୟ ଅନୁସାରେ ଆମେ ଚାଲିବା। ତାହେଲେ ଚାଲନ୍ତୁ ନିଜକୁ ସମର୍ପଣ କରି ତାହାଙ୍କ ମଧୁର ନାମରେ ଆମେ ପ୍ରାର୍ଥନା ଅର୍ପଣ କରିବା। ହେ ଆମ୍ଭମାନଙ୍କ ସର୍ବଶକ୍ତି, ସର୍ବଜ୍ଞାନୀ, ପ୍ରେମର ସାଗର, ଦୟାମୟ, ଅନ୍ତର୍ଯ୍ୟମୀ, ଅନୁଗ୍ରହ ପରମ ପିତା, ଧନ୍ୟବାଦ ଅର୍ପଣ କରୁଅଛୁ ପ୍ରଭୁ। ବର୍ତ୍ତମାନ ଯେଉଁ ବାକ୍ୟ ତୁମ ଭକ୍ତମାନଙ୍କୁ ଶୁଣେଇଲେ, ସେହି ବାକ୍ୟ ଅନୁସାରେ ଏମାନଙ୍କୁ ଚାଲିବା ପାଇଁ ବୁଦ୍ଧିରେ, ଜ୍ଞାନରେ, ଶକ୍ତିରେ ପରିପୂର୍ଣ୍ଣ କର। ଆମ ପାପ ସବୁ ତୁମ ସେହି ବହୁମୂଲ୍ୟ ରକ୍ତରେ ପରିଷ୍କାର ରୂପେ ଧୋଇଦିଅ। ଆଉ ପରିଶେଷ ଯେବେ ତୁମେ ତୁମ ସେହି ସହସ୍ରଦୂତଙ୍କ ସହ ଆସିବେ, ସେତେବେଳେ ଆମମାନଙ୍କୁ ଏକ ବାସସ୍ଥାନ ଦିଅ ବୋଲି ପ୍ରାଣକର୍ତ୍ତା ପ୍ରଭୁ ଯୀଶୁଙ୍କ ମଧୁରମୟ ନାମରେ ଏହି ଛୋଟ ବିଚାର ମାନୁଛି, ଶୁଣି ଗ୍ରହଣ କର। ଆମେନ୍।
ପ୍ରିୟ ଶ୍ରୋତା, ଆମେ ଆଶା କରୁଛୁ ଯେ ଆମର କାର୍ଯ୍ୟକ୍ରମ ଆପଣମାନଙ୍କୁ ପସନ୍ଦ ଲାଗୁଥିବ। ଆପଣଙ୍କର ମତାମତ ଜଣାଇବା ପାଇଁ ଆମର ଏହି ଠିକଣାରେ ଯୋଗାଯୋଗ କରନ୍ତୁ। ଆମ ଠିକଣା: ଆଡ଼ଭେଣ୍ଟିଷ୍ଟ ମିଡ଼ିଆ ସେଣ୍ଟର, SDA ମିଶନ କମ୍ପାଉଣ୍ଡ, ସାଲିସବୁରି ପାର୍କ, ପୁଣେ 411037, ମହାରାଷ୍ଟ୍ର। ବା ଖୋଲନ୍ତୁ ଆମର ୱେବସାଇଟ୍, ଯେକୌଣସି ଆଣ୍ଡ୍ରଏଡ଼୍ ଫୋନ୍, ସ୍ମାର୍ଟଫୋନ୍, ଡେସ୍କଟପ୍, ଲାପଟପ୍ କିମ୍ବା ଟ୍ୟାବଲେଟ୍। ଆମର ୱେବସାଇଟ୍ www.awr.org/ori ଏବଂ www.adventistmediacenterindia.org। ଆଡ଼ଭେଣ୍ଟିଷ୍ଟ ମିଡ଼ିଆ ସେଣ୍ଟର ଇଣ୍ଡିଆର ସ୍ପେଲିଂ ହେଉଛି ADVENTISTMEDIACENTRE INDIA। ଅଥବା ଡାଉନଲୋଡ଼ କରନ୍ତୁ ଆମର ମୋବାଇଲ୍ ଆପ୍। ଆପଣଙ୍କର ମୋବାଇଲ୍ ପ୍ଲେ ଷ୍ଟୋର୍କୁ ଯାଆନ୍ତୁ, ଆଉ ଟାଇପ୍ କରନ୍ତୁ ଦ ଭଏସ୍ ଅଫ୍ ହୋପ୍, ଆଉ ଡାଉନଲୋଡ଼ କରନ୍ତୁ। ଈଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ଧନ୍ୟବାଦ।
ସବୁବେଳେ ସଦା ପ୍ରଭୁଙ୍କର ପ୍ରଶଂସା କରିବା, ସଦା ପ୍ରଭୁଙ୍କର ପ୍ରଶଂସା କରିବା। କୋଣେ ଅନୁକୋଣେ ଗ୍ରାମରେ ନଗର